ଯୀଶୁ ଶିକ୍ଷା ଦେବା ସମାପ୍ତ କଲା ଉତ୍ତାରେ ଲୋକସମୂହକୁ ବିଦାୟ ଦେଲେ ଓ ଶିଷ୍ୟମାନଙ୍କୁ ସମୁଦ୍ରର ଅପର ପାର୍ଶ୍ୱକୁ ଯିବା ନିମନ୍ତେ ଆଦେଶ ଦେଲେ ଏବଂ ଯୀଶୁ ପର୍ବତ ଉପରକୁ ଯାଇ ପ୍ରାର୍ଥନା କରିବାକୁ ଲାଗିଲେ। ସେହି ସମୟରେ ସେ ଏକାକୀ ଥିଲେ ଆଉ ତାହା ସନ୍ଧ୍ୟା ସମୟ ଥିଲା ଏବଂ ନୌକାଟି ସମୁଦ୍ରକୂଳରୁ ବହୁତ ଦୂରରେ ଥିଲା ଆଉ ପ୍ରତିକୂଳ ବାୟୁ ହେତୁ ନୌକାଟି ଟଳମଳ ହେଉଥିଲା। ଯୀଶୁ ସକାଳ ସମୟରେ ସମୁଦ୍ର ଉପରେ ଚାଲି ଚାଲି ସେମାନଙ୍କ ପାଖକୁ ଗଲେ। ଶିଷ୍ୟମାନେ ତାହାଙ୍କୁ ଦେଖି ଏ ତ ଭୂତ ଭାବି ଭୟରେ ଚିତ୍କାର କଲେ। ଯୀଶୁ ଏହା ଶୁଣି କହିଲେ, ସାହସ ଧର, ଭୟ କର ନାହିଁ, ଏ ତ ମୁଁ। ପିତର ଏହା ଶୁଣି କହିଲେ, ଗୁରୁ, ପ୍ରକୃତରେ ଆପଣ ଯଦି ଅଟନ୍ତି ତେବେ ଆପଣଙ୍କ ନିକଟକୁ ଯିବା ନିମନ୍ତେ ମୋତେ ଆଦେଶ ଦିଅନ୍ତୁ। ଯୀଶୁ କହିଲେ, ଆସ। ପିତର ଜଳ ଉପରେ ଚାଲିବାକୁ ଲାଗିଲେ, ମାତ୍ର ପବନ ଦେଖି ଭୟରେ ବୁଡ଼ି ଯାଉ ଯାଉ ଚିତ୍କାର କରି କହିଲେ, ହେ ଗୁରୁ, ରକ୍ଷା କରନ୍ତୁ। ସେଥିରେ ଯୀଶୁ ହାତ ବଢ଼ାଇ କହିଲେ, ହେ ଅଳ୍ପ ବିଶ୍ୱାସୀ, ତୁମେ କାହିଁକି ସନ୍ଦେହ କଲ? ତାପରେ ଯୀଶୁ ଏବଂ ପିତର ନୌକା ଉପରକୁ ଚଢ଼ନ୍ତେ ପବନ ବନ୍ଦ ହେଲା। ଏହା ଦେଖି ନୌକାରେ ଥିବା ଲୋକମାନେ ତାହାଙ୍କୁ ପ୍ରଣାମ କରି କହିଲେ, ଆପଣ ନିଶ୍ଚୟ ଈଶ୍ୱରଙ୍କର ପୁତ୍ର।